वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय। श्रीमद् भागवतम द्वादश स्कंद एकादश अध्याय श्लोक 25। श्री कृष्ण कृष्ण सखा कृष्ण सभा अवनिद्रे राजन्य वंशदानानपवर्गवैज्या गोविन्दगोपवन्दा व्रजभूतगीता सीतासवश्रवणमङ्गलपाहि भूद्यान्। ये होती भागवतमर द्वादश स्कंद अंतिम तृतीय अध्याय आ द्वितीय अध्याय भागवतम समाप्त हे। तेणु ये एकादश अध्याय शीर्षक हूँ कौन ना कौन लिखा ला श्री भगवान को अंग उपांग और आयुध वर्णन जमी आम श्रीमद भागवत एकादश स्कंद कृष्ण वर्ण दिशा कृष्ण सांगो पांगास्त्र पार्षद अंग उपअंग अस्त्र पार्षद ସେମିତି ଏ ଏକାଦଶ ଅଧ୍ୟାୟରେ ମଧ୍ୟ ଏ ଅଙ୍ଗ ଉପାଙ୍ଗ ଆୟୁଧ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ସ୍ୱର୍ଣ୍ଣପୁରୁଷି ଜ୍ଞାନୀଙ୍କୁ ଚାହିଁଲେ କେମିତି ଭଗବାନଙ୍କର ତାନ୍ତ୍ରିକ ଉପାସନା ଗଣ କେମିତି ଭଗବାନଙ୍କର ଅଙ୍ଗ ଉପାଙ୍ଗ ଅସ୍ତ୍ର ଭୂଷଣ ଆଦି ଦ୍ୱାରା ଭଗବାନଙ୍କୁ କେମିତି ପୂଜା କରନ୍ତି। ତେଣୁ ସେ ତ ସ୍ୱାମୀ କହିଲେ ଠିକ୍ ଅଛି ସ୍ୱର୍ଣ୍ଣପୁର ଋଷିମାନେ ଶୁଣ, ଏ ସମଗ୍ର ଯେଉଁ ଭୌତିକ ଜଗତ ରହିଛି ଏ ଭୌତିକ ଜଗତ ହେଉଛି ଭଗବାନଙ୍କ ଶରୀର ମହାପୁରୁଷଙ୍କର ଶରୀର। ଯେମିତି ଆମର ଗୋଡ଼ ହାତ ସବୁ ରହିଛି ସେମିତି ଭଗବାନଙ୍କର ଏ ଭୌତିକ ଜଗତ ହେଉଛି ଗୋଟେ ଶରୀର। ଯେମିତି ଭାଗବତ ଦ୍ୱିତୀୟ ସ୍କନ୍ଦରେ ପ୍ରଥମେ ଦ୍ୱିତୀୟ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ପ୍ରଥମେ ଏଇ ଭଗବାନଙ୍କ ବିରାଟ ରୂପ ବିଷୟରେ ବର୍ଣ୍ଣନା କରିଥିଲେ। ତେଣୁ ଏଇଠି ଅନ୍ତିମରେ ମଧ୍ୟ ସେ କଥା କୁହାଯାଉଛି ଯେ ସେ କହୁଛନ୍ତି ଏ ଯେଉଁ ତଳେ ଯେଉଁ ସବୁ ରହିଛି କ'ଣ କ'ଣ ତଳ ଅତଳ ପିତଳ ସୁତଳ ଇତ୍ୟାଦି ଏଗୁଡ଼ା ହେଉଛି ଭଗବାନଙ୍କର ପାଦ ପଦ୍ମ। ନହେଲେ ଆମେ ଦେଖିବା ଯଦି ପୃଥିବୀକୁ ଯଦି ଦେଖିବା ଇଏ ହେଉଛି ବିରାଟ ପୁରୁଷଙ୍କର ପାଦ ଦ୍ୱୟ, ମସ୍ତକ ଭଗବାନଙ୍କ ସ୍ୱର୍ଗ ହେଉଛି ଭଗବାନଙ୍କ ମସ୍ତକ, ଆକାଶ ହେଉଛି ଭଗବାନଙ୍କର ନାଭି, ସୂର୍ଯ୍ୟ ଲୋକ ଯେଉଁ ରହିଛନ୍ତି ଇଏ ହେଉଛି ଭଗବାନଙ୍କର ନୟନ, ନାସିକା ବିବର ହେଉଛି ଭଗବାନ କେଉଁଟା ନା ବାୟୁ, ସମସ୍ତ ଦିଗ ହେଉଛି ଭଗବାନଙ୍କର କର୍ଣ୍ଣ, ଆଉ ଲୋକପାଳ ଇତ୍ୟାଦି ଏମାନେ ହେଉଛନ୍ତି ଭଗବାନଙ୍କର ବପୁ, ଚନ୍ଦ୍ର ହେଉଛନ୍ତି ଭଗବାନଙ୍କର ମନ, ଯମ ଭ୍ରୁଯୁଗଳ, ଅଧର ଭଗବାନଙ୍କର ଲଜ୍ଜା, ଭଗବାନଙ୍କର ଓଷ୍ଠ ହେଉଛି ଲୋଭ, ଦାନ୍ତ ସବୁ ଭଗବାନଙ୍କର ଏଇ କିରଣ ଯେଉଁ ରହିଛି ସୂର୍ଯ୍ୟଙ୍କର କିରଣ, ଭଗବାନଙ୍କ ମାୟାଟା ହେଉଛି କ'ଣ ନା ହାସ୍ୟ, ତରୁ ପର୍ବତ ଇତ୍ୟାଦି ଏମାନେ ହେଉଛନ୍ତି କ'ଣ ନା ରୋମରାଜି ଭଗବାନଙ୍କର, ମେଘଟା ହେଉଛି ଭଗବାନଙ୍କର କେଶ ରାଶି। ତେଣୁ ଏଇଭଳି ଭାବରେ ବିରାଟ ପୁରୁଷଙ୍କର କୌସ୍ତୁଭ ଧାରଣ କରିଛନ୍ତି ଏଇଟା ହେଉଛନ୍ତି କ'ଣ ନା ଶୁଭ ଶୁଦ୍ଧ ଜୀବ ଚୈତନ୍ୟମୟ ଆତ୍ମଜ୍ୟୋତି। ସେଭଳି ଭାବରେ ବନମାଳା ଭଗବାନଙ୍କର କ'ଣ ତାର ଭଗବାନଙ୍କର ବନମାଳା ହେଉଛନ୍ତି ଏଇ ବିବିଧ ଗୁଣମୟୀ ଯେଉଁ ମାୟା ରହିଛି ସତ୍ୟରଜତମ, ଭଗବାନଙ୍କର ଏ ଯେଉଁ ଛନ୍ଦମୟ ବେଦ ଛନ୍ଦ ପାଠ କରୁଛୁ ଭୋର ଭୁବସ୍ୱ ଇତ୍ୟାଦି ଛନ୍ଦ ହେଉଛି ଭଗବାନଙ୍କର ପୀତବସନ ରୂପ, ଓଙ୍କାର ଯେଉଁ କହୁଛ ଅ ଉ ମ ଇଏ ହେଉଛି ଭଗବାନଙ୍କର ଯଜ୍ଞ ପବିତ, ଏବଂ ଭଗବାନଙ୍କର ଯେଉଁ ସାଂଖ୍ୟଶାସ୍ତ୍ର ଯୋଗଶାସ୍ତ୍ର ଏସବୁ ହେଉଛି ଭଗବାନଙ୍କର ମକରାକୃତି କୁଣ୍ଡଳ ଦେହ କର୍ଣ୍ଣରେ ଯେଉଁଟା ଧାରଣ କରନ୍ତି, ବ୍ରହ୍ମଲୋକ ହେଉଛି ଭଗବାନଙ୍କର ମୁକୁଟ। ତେଣୁ ଏଇଭଳି ଭାବରେ ଓଜ ସହ ଓ ବଳଯୁକ୍ତ ହୋଇ ଭଗବାନ ଭଗବାନଙ୍କର ଇଏ ହେଉଛି ଗଦା, ଜଳ ହେଉଛି ଭଗବାନଙ୍କର ଶଙ୍ଖ, ତେଜ ଭଗବାନଙ୍କ ସୁଦର୍ଶନ। ତେଣୁ ଆକାଶ ନବ ସବୁ ଅଶି ଭଗବାନଙ୍କର ଯେଉଁ ଖଡ଼ଗ ଧାରଣ କରନ୍ତି ଇଏ ହେଉଛି ଭଗବାନଙ୍କର ଆକାଶ ନବସ୍ତତ୍ଵ, ଚର୍ମ ଯୋଉ ଅଶିକୁ ଯୋଉଟା ଖୋଳ ରହିଯାଏ ସେ ହେଉଛି ଭଗବାନଙ୍କର ତମସ୍ତତ୍ଵ। ସେଇଭଳି ଭାବରେ ସାର୍ଙ୍ଗଧନୁ ଭଗବାନଙ୍କର କାଳ, ଧନୁରେ ଯୋଉ ଯା ଯୋଉଟା ଲଗାଯାଇଥାଏ ସେଇଟା ହେଉଛି ଭଗବାନଙ୍କ କର୍ମମୟୀ କର୍ମ ସବୁ। ବାଣ ହେଉଛି କେଉଁଟା ନା ଇନ୍ଦ୍ରିୟଗଣ, ମନ ହେଉଛି ଭଗବାନଙ୍କର କ୍ରିୟାଶକ୍ତିଯୁକ୍ତ ରଥ ମନରଥ, ଏବଂ ସେଇଭଳି ଭାବରେ ସବୁ ଭଗବାନଙ୍କର ପୂଜା କେମିତି କରାଯିବ ନା ସୂର୍ଯ୍ୟମଣ୍ଡଳ। ତେଣୁ ଏଇଭଳି ଭାବରେ ଭଗବାନଙ୍କର ସବୁ ରହିଛି। ଐଶ୍ୱର୍ଯ୍ୟ ଆଦି ଛଅଟି ଗୁଣ ହେଉଛନ୍ତି ତାଙ୍କର ହସ୍ତସ୍ଥିତ ଲୀଳାକମଳ। ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୀର୍ଯ୍ୟ ଯଶସ ଶ୍ରିୟ ଜ୍ଞାନ ବୈରାଗ୍ୟ ଚୈବ ସନ୍ନାମ ଇତି ଭଗଙ୍ଗନା। ଏଇଠି ଛଅଟି ଐଶ୍ୱର୍ଯ୍ୟ, ଯେତେ ଧନ ଅଛି, ଯେତେ ଶକ୍ତି ଅଛି, ଯେତେ ଯଶ ଅଛି, ଯେତେ ଜ୍ଞାନ ଅଛି, ଯେତେ ବୈରାଗ୍ୟ ଅଛି, ଯେତେ ସୌନ୍ଦର୍ଯ୍ୟ ଅଛି, ଏସବୁର ଯିଏ ପୂର୍ଣ୍ଣ ଆଧାର ଯାହାଙ୍କ ପାଖରେ ରହିଛି ସେ ହେଉଛନ୍ତି ଭଗବାନ। ସେ ହେଉଛି ଭଗବାନଙ୍କ ହସ୍ତସ୍ଥିତ ଲୀଳାକମଳ। ଚାମର ଧର୍ମ ହେଉଛି ତାଙ୍କର ଚାମର, ଯଶ ହେଉଛି ତାଙ୍କର ବ୍ୟଜନ। ଯେଉଁଠି କୌଣସି ପ୍ରକାର ଭୟ ନାହିଁ ସେ ହେଉଛି ତାଙ୍କର ବୈକୁଣ୍ଠ ଧାମ, ସେ ହେଉଛି ତାଙ୍କର ଛତ୍ର। ରୁକ୍ ଯଜୁ ଓ ଶ୍ୟାମ ଇତ୍ୟାଦି ଏମାନେ ହେଉଛନ୍ତି ଭଗବାନଙ୍କର ଗରୁଡ଼ ବାହନ। ଭଗବତୀ ଲକ୍ଷ୍ମୀ ଦେବୀ ହେଉଛନ୍ତି ଭଗବାନଙ୍କର ନିତ୍ୟ ଶକ୍ତି ସ୍ୱରୂପିଣୀ। ପାର୍ଶ୍ୱଦ ହେଉଛନ୍ତି ଭଗବାନଙ୍କର ବିଶ୍ୱକ୍ଷଣ ଇତ୍ୟାଦି, ଏମାନେ ହେଉଛନ୍ତି ପଞ୍ଚରାତ୍ର ଆଦି ଆଗମ ସ୍ୱରୂପ। ନନ୍ଦ ଆଦି ଅଷ୍ଟ ଦ୍ୱାରପାଳ ଯେଉଁ ରହିଛନ୍ତି ସେମାନେ ହେଉଛନ୍ତି ଭଗବାନଙ୍କର ଅଣିମା ଆଦି, ଯେଉଁ ଅଣିମା ଲଘିମା ମହିମା ତାଙ୍କ ସହିତ ଅଷ୍ଟ ଯୋଗ ସିଦ୍ଧି। ନାରାୟଣ ସ୍ୱୟଂ ହିଁ ବାସୁଦେବ, ସଂକର୍ଷଣ ପ୍ରଦ୍ୟୁମ୍ନ ଅନୁରୋଧ ଚତୁର୍ଦ୍ଦିଗରେ ସ୍ଥିତ ଚତୁର୍ବ୍ୟୁହ ରୂପେ ଅଭିହିତ ହୋଇଥାନ୍ତି। ତେଣୁ ଏହିଭଳି ଭାବରେ ଭଗବାନଙ୍କର ଆରାଧନା କରାଯିବ। ତେଣୁ ବାସୁଦେବ ହେଉଛନ୍ତି ଭଗବାନଙ୍କର ଅଙ୍ଗ, ସଂକର୍ଷଣ ହେଉଛନ୍ତି ଭଗବାନଙ୍କ ଉପାଙ୍ଗ, ପ୍ରଦ୍ୟୁମ୍ନ ହେଉଛନ୍ତି ଅସ୍ତ୍ର, ଏବଂ ଅନୁରୋଧ ହେଉଛନ୍ତି ପାରିଷଦ। ଏଭଳି ଭାବରେ ଚାରିମୂର୍ତ୍ତି ଧାରଣ କରି ଭଗବାନ ରହିଛନ୍ତି। ତେଣୁ ସ୍ତୁତି କରୁଛନ୍ତି ସ୍ତୁତି ସୁତ ଗୋସ୍ୱାମୀ, ଶ୍ରୀକୃଷ୍ଣ କୃଷ୍ଣ ସଖା କୃଷ୍ଣ ଶିବ ବନିଧ୍ର ରାଜନ୍ୟ ବଂଶଧନବର୍ଗ ବିଜୟ ଗୋବିନ୍ଦ ଗୋପ ବନିତା ବ୍ରଜଭୃତ୍ୟ ଗୀତା ତୀର୍ଥ ଶ୍ରବ ଶ୍ରବଣ ମଙ୍ଗଳ ପାୟୁ ଭୂତ୍ୟାମ। ଅର୍ଥାତ୍ ହେ କୃଷ୍ଣ, ହେ ଅର୍ଜୁନ ସଖ, ହେ ଯଦୁକୁଳ ଶ୍ରେଷ୍ଠ, ହେ କୀର୍ତ୍ତିଦ୍ରୋହୀ ରାଜନ୍ୟ ବଂଶଧନ, ହେ ଶ୍ରବଣ ମଙ୍ଗଳ, ହେ ଗୋପବଧୂ ଭକ୍ତଗଣ କୀର୍ତ୍ତିତ ପୁଣ୍ୟ ଶକ୍ତି କୀର୍ତ୍ତିଶାଳୀନ, ହେ ଗୋବିନ୍ଦ, ହେ ଶ୍ରୀକୃଷ୍ଣ, ଆମମାନଙ୍କୁ ଆପଣ ଆମମାନେ ସେମାନଙ୍କ ସେବକମାନଙ୍କୁ ଆପଣ ପାହି ମାନେ ରକ୍ଷା କରନ୍ତୁ। ତେଣୁ ତାପରେ ସୋନକ ଆଦି ଋଷି ସୋନକ ପଚାରିଲେ, ହେ ପ୍ରଭୁ ସୁଧ ଗୋସ୍ୱାମୀ ନା ଆଉ କ'ଣ ଚାହୁଁଛ ଶୁଣିବା ପାଇଁ? ନା ସୂର୍ଯ୍ୟ ଯେଉଁ ଦ୍ୱାଦଶ ମାସ ରହିଛି, ବାରଟି ମାସ ଚୈତ୍ରଠୁ ଆରମ୍ଭ କରି ଚୈତ୍ର ବୈଶାଖ ଜ୍ୟେଷ୍ଠ ଆଷାଢ଼ ଶ୍ରାବଣ ଭାଦ୍ରବ ଆଶ୍ୱିନ, ବର୍ତ୍ତମାନ ଚାଲିଛନ୍ତି ଶ୍ରାବଣ, ଭାଦ୍ରବ ଆଶ୍ୱିନ କାର୍ତ୍ତିକ ମାର୍ଗଶୀର ପୌଷ ମାଘ ଫାଲ୍ଗୁନରେ ସରିବେ। ଏଇ ଯେଉଁ ସୂର୍ଯ୍ୟଙ୍କର ଯେଉଁ ରହିଛନ୍ତି କେମିତି ବିଭିନ୍ନ ମାସମାନଙ୍କରେ କିଏ କିଏ ସବୁ ରହିଛନ୍ତି, ସୂର୍ଯ୍ୟଙ୍କର ସେ ମଣ୍ଡଳରେ କିଏ କିଏ ସବୁ ରହିଛନ୍ତି, ଏସବୁ ବିଷୟରେ ପ୍ରଶ୍ନ ପଚାରିଛନ୍ତି। ତେଣୁ ତାର ପ୍ରଶ୍ନର ଉତ୍ତରରେ ସୁଧ ଗୋସ୍ୱାମୀ କହୁଛନ୍ତି, ଯେଉଁ ଦ୍ୱାଦଶ ଆଦିତ୍ୟ ଅଛନ୍ତି ଏମାନେ ହେଉଛନ୍ତି କିଏ କଶ୍ୟପଙ୍କର ପୁତ୍ର ଦ୍ୱାଦଶ ଆଦିତ୍ୟ। ପ୍ରତି ମାସରେ ସାତଟି ପରିବର୍ତ୍ତନ ସବୁ ହେବ ସେ ଦ୍ୱାଦଶ ଆଦିତ୍ୟଙ୍କର, କିଏ କେଉଁ ମାସରେ ରହିବେ ଦାୟିତ୍ୱରେ ରହିବେ, ତେଣୁ ସେଇଟା କହୁଛନ୍ତି ପ୍ରଥମେ ଆସୁଛନ୍ତି ମଧୁ ଦ୍ୱାଦଶ ସବୁ ଭଗବାନ ସେ କିଏ କିଏ ସବୁ ହେବେ ନା ଦ୍ୱାଦଶ କିଏ ଧାତା କୃତସ୍ଥଳୀ ଧାତା ଧାତା ବିଧାତା ଅର୍ଜମା ପୁଲସ୍ଥ ପୁଲ ଏମାନେ ସବୁ ଧାତା ବିଧାତା ଇତ୍ୟାଦି ଇନ୍ଦ୍ର ବରୁଣ ଯମ ନା ଯମ ନୁହଁ ଇନ୍ଦ୍ର ବରୁଣ ଏମାନେ ସବୁ ହେଉଛନ୍ତି ଦ୍ୱାଦଶ ଆଦିତ୍ୟ ହେଲା। ସେଭଳି ଭାବରେ ଚୈତ୍ର ମାସରେ କିଏ ରହୁଛନ୍ତି ନା ଧାତା ସୂର୍ଯ୍ୟ ଦେବତା କୁତସ୍ଥଳୀ ଇଏ ହେଉଛନ୍ତି ଅପ୍ସରା ଏତି ଇଏ ହେଉଛନ୍ତି ନାଗ ଏତି ବାସୁକୀ ନାଗ ପୁଲସ୍ଥ ହେଉଛନ୍ତି ଋଷି ତୁମ୍ବରୁ ଇଏ ହେଉଛନ୍ତି ତୁମ୍ବରୁ ଇତି କେତେ ଜଣ ଋଷିମାନେ ରହୁଛନ୍ତି ମଧୁମାସଂ ନୟନ୍ତ୍ୟମି ଏଇଭଳି ଭାବରେ ବିଭିନ୍ନ ଦ୍ୱାଦଶ ମାସରେ ବିଭିନ୍ନ ଭଗବାନଙ୍କର ଯେଉଁ ରଥ ସୂର୍ଯ୍ୟମଣ୍ଡଳରେ ଏମାନେ ସବୁ ରହି ଭଗବାନଙ୍କର ସେବା କରନ୍ତି। ତେଣୁ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣୀ ଶ୍ରୀବଂଶତ୍ରଭାଷ୍ୟ ପାରମହଂସ ସଂହିତା ବୈଷକେନ୍ଦ୍ରସ୍କନ୍ଦେ ଶ୍ରୀମଦ୍ ଆଦିତ୍ୟ ବୁହ୍ୟ ବିବରଣଂ ନାମ ଏକାଦଶ ଅଧ୍ୟାୟ। ଓଂ ନମଃ ଭଗବତେ ଦେବାୟ ଓଂ ନମଃ ଭଗବତେ ଓଂ ନମଃ ଭଗବତେ ଜୟ ଶ୍ରୀମଦ୍ ଭାଗବତଂ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି।